ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଦେଶର ଚାରୋଟି ପର୍ଯ୍ୟାୟ ନିର୍ବାଚନରେ 451 ନିୟୁତ ଭୋଟର କରିଛନ୍ତି ମତଦାନ, ମତଦାନ ହାର 66.95%। ବିଜେପି, କଂଗ୍ରେସ ଏବଂ ବିଜେଡିର ଷ୍ଟାର ପ୍ରଚାରକମାନେ ନିର୍ବାଚନୀ ପ୍ରଚାରରେ ସାମିଲ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ହିଂସା ଘଟଣାରେ 8 ଜଣ ଆରୋପୀଙ୍କୁ କୋର୍ଟ ପଠାଯାଇଛି ଏବଂ ଲକ୍ଷଣ ଚିକିତ୍ସାକୁ ସୁନିଶ୍ଚିତ କରାଇବା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଡେଙ୍ଗୁ ଦିବସ। ଚଳିତ ନିର୍ବାଚନରେ ଭୋଟରମାନଙ୍କୁ ମତଦାନ ପାଇଁ ଆକୃଷ୍ଟ କରିବା ତଥା ଉତ୍ସାହିତ କରିବାକୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଦେଶରେ ଶେଷ ହୋଇଥିବା 4ଟି ପର୍ଯ୍ୟାୟ ନିର୍ବାଚନରେ ଏପର୍ଯ୍ୟନ୍ତ ପ୍ରାୟ 451 ନିୟୁତ ଲୋକ ମତଦାନ କରିଛନ୍ତି। ମତଦାନ ହାର 66.95% ରହିଛି। ଆଗାମୀ ପର୍ଯ୍ୟାୟ ନିର୍ବାଚନଗୁଡ଼ିକରେ ମତଦାତାଙ୍କୁ ଅଧିକ ସଂଖ୍ୟାରେ ଭୋଟ୍ ଦେବାକୁ ଆୟୋଗଙ୍କ ପକ୍ଷରୁ ଆହ୍ୱାନ ଦିଆଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ସମସ୍ତ ମତଦାତାଙ୍କ ନିକଟରେ ସଠିକ୍ ସମୟରେ ଭୋଟର ସୂଚନା ସ୍ଲିପ୍ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆୟୋଗଙ୍କ ଅନୁରୋଧ କ୍ରମେ ବିଭିନ୍ନ ଅନୁଷ୍ଠାନ, ସେଲିବ୍ରିଟିମାନେ ମତଦାନ ହାର ବୃଦ୍ଧି କରିବା ସକାଶେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସଚେତନ କରାଯାଉଛି ବୋଲି ନିର୍ବାଚନ ଆୟୁକ୍ତ ରାଜୀବ କୁମାର କହିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବରଗଡ଼ର ପଦ୍ମପୁର ଏବଂ ସୁନ୍ଦରଗଡ଼ଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କର ସପକ୍ଷରେ ନିର୍ବାଚନୀ ପ୍ରଚାର କରିଛନ୍ତି। ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଦେଶକୁ ବିଶ୍ୱର ଏକ ଶକ୍ତିଶାଳୀ କରିବା ପାଇଁ ଭୋଟରମାନଙ୍କୁ ନିବେଦନ କରିଛନ୍ତି। ଆଜି ସକାଳେ ଭୁବନେଶ୍ୱରରେ ଏକ ରୋଡ୍ ଶୋ'ରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ। ଅନ୍ୟପକ୍ଷରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନ ଭୁବନେଶ୍ୱରଠାରେ ଏକ ରୋଡ୍ ଶୋ' ମାଧ୍ୟମରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ଆମର ସମ୍ଭାଦ ହସ୍ତଗତ ହୋଇଛି। କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଆଜି ଅପରାହ୍ନରେ କନ୍ଧମାଳ ଜିଲ୍ଲାର ଫୁଲବାଣୀଠାରେ ଦଳ ପକ୍ଷରୁ ଆୟୋଜନ କରାଯାଇଥିବା ନିର୍ବାଚନୀ ପ୍ରଚାରରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେବା ପାଇଁ ଭୋଟରମାନଙ୍କୁ ନିବେଦନ କରିଛନ୍ତି। ତାଙ୍କ ସରକାର କ୍ଷମତାକୁ ଆସିଲେ ହଳଦୀର ଏମ୍ଏସ୍ପି ଧାର୍ଯ୍ୟ କରିବା ସହିତ କୃଷି ଋଣ ଏବଂ କୃଷି ଯନ୍ତ୍ରପାତି ଉପରେ ଜିଏସ୍ଟି ଛାଡ଼ କରିବା ପାଇଁ ପଦକ୍ଷେପ ନେବ। ଆଉ କିଛି ସମୟ ପରେ ଶ୍ରୀ ଖଡ୍ଗେ ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଆସନ୍ତା 25 ତାରିଖରେ ନୟାଗଡ଼ର 4ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ସହ 3ଟି ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ଭୋଟ୍ ଗ୍ରହଣ କରାଯିବ। ଜିଲ୍ଲାରେ ନିର୍ବାଚନ ସ୍ଥିତି ନେଇ ନୟାଗଡ଼ରୁ ଆମ ସମ୍ଭାଦଦାତା ବିଶ୍ୱନାଥ ପ୍ରତାପ ପଟ୍ଟନାୟକଙ୍କ ରିପୋର୍ଟ।
ନୟାଗଡ଼ ଜିଲ୍ଲାରେ ଥିବା 4ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ନୟାଗଡ଼, ରଣପୁର, ଖଣ୍ଡପଡ଼ା ଓ ଦଶପଡ଼ା ରହିଥିଲା ବେଳେ ଏହି ଜିଲ୍ଲା ମଧ୍ୟ 3ଟି ଲୋକସଭା ସଂସଦୀୟ କ୍ଷେତ୍ର ଅଧୀନରେ ରହିଛି। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଓ ରଣପୁର ନିର୍ବାଚନ ମଣ୍ଡଳୀ ପୁରୀ ଲୋକସଭା ସଂସଦୀୟ କ୍ଷେତ୍ର ଅଧୀନରେ ରହିଥିଲା ବେଳେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ କଟକ ସଂସଦୀୟ କ୍ଷେତ୍ର ଏବଂ ଦଶପଡ଼ା ନିର୍ବାଚନ ମଣ୍ଡଳୀ କନ୍ଧମାଳ ଲୋକସଭା ସଂସଦୀୟ କ୍ଷେତ୍ର ଅଧୀନରେ ରହିଛି। ଅନ୍ୟପକ୍ଷରେ ନୟାଗଡ଼, ରଣପୁର ଓ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ସାଧାରଣ ବର୍ଗ ନିମନ୍ତେ ଉଦ୍ଦିଷ୍ଟ ଥିଲାବେଳେ ଦଶପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନୁସୂଚିତ ଜାତି ନିମନ୍ତେ ସଂରକ୍ଷିତ ରହିଛି। ବର୍ତ୍ତମାନ ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ଅରୁଣ କୁମାର ସାହୁ, ବିଜେପି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱର ସିଂ, କଂଗ୍ରେସ ପ୍ରାର୍ଥୀ ରଞ୍ଜିତ ଦାସ, ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ, ବିଜେପି ପ୍ରାର୍ଥୀ ସୁରାମ ପାଢ଼ୀ, କଂଗ୍ରେସ ପ୍ରାର୍ଥୀ ବିଭୁ ପ୍ରସାଦ ମିଶ୍ର, ଖଣ୍ଡପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ସାବିତ୍ରୀ ପ୍ରଧାନ, ବିଜେପି ପ୍ରାର୍ଥୀ ଦୁଷ୍ମାନ ସ୍ୱାଇଁ, କଂଗ୍ରେସ ପ୍ରାର୍ଥୀ ବୈଜନ୍ତୀ ମାଳା ମହାନ୍ତି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି 3ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବାର ସମ୍ଭାବନା ରହିଛି। ବିଜେପି ଓ ବିଜେଡିର ଦଳ ପକ୍ଷରୁ ପ୍ରଚାର ଜୋରଦାର ଆରମ୍ଭ କରାଯାଇଛି। ବିଜେପିର ଷ୍ଟାର ପ୍ରଚାରକ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରଣପୁର ଆସି ପ୍ରଚାର ଅଭିଯାନ ଆରମ୍ଭ କରିଥିଲା ବେଳେ ବିଜେଡିର ଷ୍ଟାର ପ୍ରଚାରକ ଭି କାର୍ତ୍ତିକେୟନ ପାଣ୍ଡିଆନ ଓଡ଼ଗାଁ ଏବଂ କଣ୍ଟିଲୋ ଆସି ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ। ଅନ୍ୟପକ୍ଷରେ କଂଗ୍ରେସ ଦଳ ଷ୍ଟାର ପ୍ରଚାରକମାନେ 3ଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଆସିନଥିଲା ବେଳେ ପ୍ରାର୍ଥୀମାନେ ଗାଁକୁ ଗାଁ, ଘରକୁ ଘର ବୁଲି ସିଧାସଳଖ ଭୋଟରମାନଙ୍କ ସହିତ କଥା ହୋଇ ନିଜ ସପକ୍ଷରେ ଭୋଟ ଅପେକ୍ଷା କରୁଛନ୍ତି। ଆଞ୍ଚଳିକ ସମ୍ବାଦ ପାଇଁ ନୟାଗଡ଼ ବିଶ୍ୱନାଥ ପ୍ରତାପ
ପଟ୍ଟନାୟକ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ହିଂସା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ଖଲ୍ଲିକୋଟ ଅଞ୍ଚଳରେ ଉତ୍ତେଜନାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ଥାନାର 100 ମିଟର ପରିଧି ମଧ୍ୟରେ 144 ଧାରା ଜାରି କରାଯାଇଛି। ସୂଚନାଯୋଗ୍ୟ, ଖଲ୍ଲିକୋଟ ଅଞ୍ଚଳରେ ଗତକାଲି ରାତିରେ ଘଟିଥିବା ହିଂସାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 3 ଜଣ ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ନିର୍ବାଚନ ପୂର୍ବରୁ ସୃଷ୍ଟି ହୋଇଥିବା ହିଂସା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଗଭୀର ଉଦ୍ବେଗ ପ୍ରକାଶ କରିବା ସହିତ କୌଣସି ପ୍ରକାର ହିଂସାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି। ଖଲ୍ଲିକୋଟ ଅଞ୍ଚଳରେ ଦେଖାଦେଇଥିବା ହିଂସାକୁ ଆୟତ କରି ଶୀଘ୍ର ଶାନ୍ତି ପ୍ରତିଷ୍ଠା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଗଞ୍ଜାମ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ସାଧାରଣ ନିର୍ବାଚନ ପାଇଁ ବୌଦ୍ଧ ବିଜ୍ଞାପିତ ପରିଷଦ ଅଞ୍ଚଳରେ ଥିବା ଭୋଟ୍ଗ୍ରହଣ କେନ୍ଦ୍ରଗୁଡ଼ିକୁ ଜିଲ୍ଲାପାଳ କେ ସୋନାଲ ଆଜି ପରିଦର୍ଶନ କରିଛନ୍ତି। ମତଦାନ କେନ୍ଦ୍ରରେ ଭୋଟ୍ଗ୍ରହଣ ପାଇଁ କରାଯାଇଥିବା ପ୍ରସ୍ତୁତିର ତଦାରଖ କରିବା ସହ ଭୋଟରଙ୍କ ପାଇଁ ରହିଥିବା ସର୍ବନିମ୍ନ ସୁବିଧାର ସମୀକ୍ଷା କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ବୀର ମହାରାଜପୁର ବିଧାନସଭା ମଣ୍ଡଳୀର ଉଲୁଣ୍ଡାଠାରେ ଆଜି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେ ସାଏ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଦଳ ପକ୍ଷରୁ ନିର୍ବାଚନ ପ୍ରଚାର କରିଛନ୍ତି। ବିକଶିତ ଭାରତ ସହ ବିକଶିତ ଓଡ଼ିଶା ପାଇଁ ଉଭୟ ଲୋକସଭା ଏବଂ ବିଧାନସଭା ଆସନରେ ଭୋଟ୍ ଦେଇ ଭୋଟରମାନଙ୍କୁ ଅନୁରୋଧ କରିଛନ୍ତି। ବୌଦ୍ଧ ଜିଲ୍ଲାରେ ବିଜେପି ପକ୍ଷରୁ ଜିଲ୍ଲା ବିକାଶର ସଂକଳ୍ପପତ୍ର ଉନ୍କୋଚନ କରାଯାଇଛି। ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ସୁନ୍ଦରଗଡ଼ ଲୋକସଭା ଏବଂ ଏହା ଅଧୀନରେ ଥିବା ବିଧାନସଭା ଆସନ ପାଇଁ ଆସନ୍ତା 20 ତାରିଖରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରାଉରକେଲା ଏବଂ ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହାର ବୃଦ୍ଧି ପାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହି ପରିପ୍ରେକ୍ଷୀରେ ମହିଳା ଭିନ୍ନକ୍ଷମ ଓ ନୂତନ ଭୋଟରମାନଙ୍କୁ ବିଭିନ୍ନ ସଚେତନ କରିବା ପାଇଁ ମାରାଥନ ପଥପ୍ରାନ୍ତ ନାଟକ କୁଇଜ୍ ପ୍ରତିଯୋଗିତା ଆଜି ଆୟୋଜିତ ହେଉଛି। ଯୁକ୍ତ 9-2 ଆରମ୍ଭ ହୋଇଥିବା ବିଦେଶୀ ନମ୍ଘରରୁ ହ୍ୱାଟ୍ସଆପ୍ରେ କଲ୍ ଆସିଲେ ଗ୍ରହଣ ନ କରିବାକୁ ଓଡ଼ିଶା ପୁଲିସ୍ ସାମାଜିକ ଗଣମାଧ୍ୟମ ଜରିଆରେ ମୋବାଇଲ୍ ବ୍ୟବହାରକାରୀଙ୍କୁ ସତର୍କ କରାଇଛି। ପୁଲିସ୍ ପକ୍ଷରୁ କୁହାଯାଇଛି ପୁଲିସ୍ ଅଧିକାରୀଙ୍କ ଫଟୋ ଲଗାଇ ସେମାନଙ୍କ ପରିଚୟ ଦେଇ କିଛି ଠକ ବିଭିନ୍ନ କୌଶଳରେ ଟଙ୍କା ଲୁଟୁଥିବାର ଅଭିଯୋଗ ଆସିଛି। ଏନେଇ ଖବର ଆସିବା ପରେ ରାଜ୍ୟ ପୁଲିସ୍ ସ୍କାର୍ଟଫୋନ୍ ବ୍ୟବହାରକାରୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ରାହାସଗୁଆଳି ଗ୍ରାମରେ ପାନୀୟ ଜଳ ପ୍ରକଳ୍ପରେ ପାଇପ୍ ବିଛାଉ ଯାଉଥିବା 3 ଶ୍ରମିକଙ୍କ ମୃତ୍ୟୁ ଘଟିଛି। ପାଇପ୍ ତଳେ ଚାପି ହୋଇ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ଘଟଣାସ୍ଥଳରେ ଅଳକୁଣ୍ଡ ପୁଲିସ୍ ପହଞ୍ଚ ତଦନ୍ତ କରୁଛି। ସମସ୍ତ ଶ୍ରମିକ ରାଜ୍ୟ ବାହାରର ଥିବା ଜଣାପଡ଼ିଛି। ସେହିପରି ଧର୍ମଶାଳା ଥାନା ଅନ୍ତର୍ଗତ ଡଙ୍କାରୀ କଳପଥର ଖାଦନରେ ପଥର ଅତଡ଼ା ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଆମର ସମ୍ଭାଦଦାତା ଜଣାଇଛନ୍ତି। ଡେଙ୍ଗୁ ଜ୍ୱର ବାବଦରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ବିଶ୍ୱ ଡେଙ୍ଗୁ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ଡେଙ୍ଗୁ ଦିବସର ବାର୍ତ୍ତା ରହିଛି ଲକ୍ଷଣ ଏବଂ ଚିକିତ୍ସା। ଆଣ୍ଠୁଗଣ୍ଠି ଅଧିକ ପରିମାଣରେ ଦରଜ ହେବା, ପାଟି କିମ୍ବା ନାକରୁ ରକ୍ତ ବାହାରିବା, ଜ୍ୱର ସହ ମୁଣ୍ଡବିନ୍ଧା ଏବଂ ବାନ୍ତି ହେବା, ଭୋକ ନ ହେବା ଏବଂ ରକ୍ତ ପ୍ଲେଟ୍ଲେଟ୍ କମିଯିବା ହେଉଛି ଡେଙ୍ଗୁ ଜ୍ୱରର ଲକ୍ଷଣ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଜଣେ ଲୋକଙ୍କୁ ଡେଙ୍ଗୁ ଦ୍ୱିତୀୟ ଥର ହେଲେ ଅଧିକ ବିପଜ୍ଜନକ ହୋଇଥାଏ। ରାଜ୍ୟରେ ଡେଙ୍ଗୁର ଏପର୍ଯ୍ୟନ୍ତ କୌଣସି ନିଶ୍ଚିତ ଚିକିତ୍ସା ନାହିଁ କି ଔଷଧ ନାହିଁ। ଦୁଇଟି ପର୍ଯ୍ୟାୟରେ ଏହା ଚିକିତ୍ସା କରାଯାଇଥାଏ। ପ୍ରଥମଟି ଯଥେଷ୍ଟ ପରିମାଣରେ ପାଣି ପିଇବା ଆବଶ୍ୟକ, ଏହା ସହିତ ସାଲାଇନ୍ ଏବଂ ଓଆର୍ଏସ୍ ପାଣି ଦିଆଯିବା ଉଚିତ। ଦ୍ୱିତୀୟଟି ହେଲା ଡାକ୍ତରଙ୍କର ପରାମର୍ଶ ଅନୁସାରେ ଦରକାର ପଡ଼ିଲେ ରୋଗୀଙ୍କୁ ବ୍ଲଡ୍ ପ୍ଲେଟ୍ଲେଟ୍ ଏବଂ ଅନ୍ୟ ଔଷଧ ଦେବାକୁ ପଡ଼ିଥାଏ। ରାଜ୍ୟରେ ପ୍ରାୟତଃ ଜୁନ୍ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ଡେଙ୍ଗୁର ସ୍ଥିତି ସାମାନ୍ୟ ଅଧିକ ଦେଖାଯାଏ। ଗତବର୍ଷ ରାଜ୍ୟରେ 1,63,874 ଜଣ ରୋଗୀଙ୍କର ରକ୍ତ ନମୁନା ପରୀକ୍ଷଣ କରାଯାଇଥିଲା। ସେମାନଙ୍କ ମଧ୍ୟରୁ 12,845 ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ଚଳିତ ବର୍ଷ ଏପ୍ରିଲ୍ ମାସ ସୁଦ୍ଧା 172 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ଶିଶୁ, ଗର୍ଭବତୀ ଏବଂ ବୟସ୍କ ଲୋକମାନଙ୍କ କ୍ଷେତ୍ରରେ ଡେଙ୍ଗୁର ଲକ୍ଷଣ ଦେଖାଗଲେ ତୁରନ୍ତ ରକ୍ତ ପରୀକ୍ଷା କରାଇ ନେବା ସହିତ ଆଶାକର୍ମୀ ଏବଂ ଡାକ୍ତରଙ୍କ ପରାମର୍ଶ ନେବା କୁହାଯାଇଛି। ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟସେବା ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜୟକୃଷ୍ଣ ମିଶ୍ର ଯୋଗଦେଇ ଜନସାଧାରଣଙ୍କୁ ଏଡିସ୍ ମଶା ସମ୍ପର୍କରେ ସଚେତନତା କରାଇଥିଲେ। ପାଣିପାଗ ରାଜ୍ୟରେ ଆଗାମୀ 3-5 ଦିନ ମଧ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। କେତେକ ଜିଲ୍ଲାରେ ସର୍ବାଧିକ ଦିନ ତାପମାତ୍ରା 2-4 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସମ୍ଭଲପୁର, ନୂଆପଡ଼ା ଏବଂ ସୁନ୍ଦରଗଡ଼କୁ ଛାଡ଼ିଦେଲେ ରାଜ୍ୟର ସମସ୍ତ ସହରର ତାପମାତ୍ରା ଆଜି 40 ଡିଗ୍ରୀରୁ କମ୍ ଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ ଦେଶରେ 4ଟି ପର୍ଯ୍ୟାୟ ନିର୍ବାଚନରେ 451 ନିୟୁତ ଭୋଟର କରିଛନ୍ତି ମତଦାନ। ବିଜେପି, କଂଗ୍ରେସ ଏବଂ ବିଜେଡିର ଷ୍ଟାର୍ ପ୍ରଚାରକମାନେ ନିର୍ବାଚନୀ ପ୍ରଚାରରେ ସାମିଲ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ହିଂସା ଘଟଣାରେ 8 ଜଣ ଆରୋପୀଙ୍କୁ କୋର୍ଟ ଚାଲାଣ ଏବଂ ଲକ୍ଷଣ ଚିକିତ୍ସାକୁ ସୁନିଶ୍ଚିତ କରାଇବା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଡେଙ୍ଗୁ ଦିବସ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।